ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଜି ଟ୍ୱେଣ୍ଟି ଟାସ୍କଫୋର୍ସର ଚୂଡ଼ାନ୍ତ ରିପୋର୍ଟରେ 50 ବର୍ଷର ଲକ୍ଷ୍ୟ 9 ବର୍ଷରେ ହାସଲ ହୋଇଥିବା ସୂଚନା। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷିତ। ଆଫଗାନିସ୍ତାନରେ ଅଚାନକ ବନ୍ୟାରେ 35ରୁ ଅଧିକ ମୃତ। ଶାନ୍ତି ଶୃଙ୍ଖଳାର ସହ ପୁରୀ ଶ୍ରୀକ୍ଷେତ୍ରରେ ସରିଲା ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା। ଆସନ୍ତାକାଲି ସୁନାବେଶ ପାଇଁ ପ୍ରସ୍ତୁତି। ଏବଂ ସ୍ୱିଡିଶ ଓପନ୍ ଟେନିସ୍ର ପୁରୁଷ ସିଙ୍ଗଲ୍ସରେ ଆଜି ମୁହାଁମୁହିଁ ହେବେ ଭାରତ ଓ ସ୍ୱିଡେନ୍। ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଉପରେ ଆଧାରିତ ଭାରତର G20 ଟାସ୍କଫୋର୍ସର ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ ପାଇଛି। ଅର୍ଥନୈତିକ ପରିବର୍ତ୍ତନ, ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ବିକାଶ ପାଇଁ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଉପରେ ଏହି ଟାସ୍କଫୋର୍ସ ଗଠନ କରାଯାଇଥିଲା। G20 ଶେର୍ପା ଅମିତାଭ କାନ୍ତ ଏବଂ ଇନ୍ଫୋସିସ୍ର ସହ ପ୍ରତିଷ୍ଠାତା ନନ୍ଦନ ନିଲେକାନୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ମାତ୍ର 9 ବର୍ଷରେ 50 ବର୍ଷର ଲକ୍ଷ୍ୟ ହାସଲ କରାଯାଇଥିବା କହିଛନ୍ତି। ସେହି ରିପୋର୍ଟରେ ଭାରତ ବିଶ୍ୱସ୍ତରରେ ସର୍ବାଧିକ ଡିଜିଟାଲ କାରବାର କରିଥିବା ଦେଶ ବୋଲି କୁହାଯାଇଛି। ବିଶ୍ୱର ମୋଟ ଡିଜିଟାଲ କାରବାରର 46% ଭାରତରେ ହୋଇଛି। ଅନ୍ୟପକ୍ଷରେ 160 ନିୟୁତ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତରଣ, ମାଗଣା କୋଭିଡ୍ ଟିକା ପ୍ରଦାନ ଭାରତର ଡିଜିଟାଇଜେସନ୍ ବ୍ୟବସ୍ଥାର ଉନ୍ନତମାନ ଦର୍ଶାଉଥିବା ରିପୋର୍ଟରେ କୁହାଯାଇଛି। ଟାସ୍କଫୋର୍ସର ସହ ଅଧ୍ୟକ୍ଷ ନନ୍ଦନ ନିଲେକାନୀ କହିଛନ୍ତି, ସମାବେଶୀ ଅଭିବୃଦ୍ଧି ହାସଲ କରିବା ଲାଗି ସାରା ବିଶ୍ୱର ସରକାର ଏବଂ ବ୍ୟବସାୟୀମାନେ ଭାରତର ଡିଜିଟାଇଜେସନ୍ ବ୍ୟବସ୍ଥା ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ରିପବ୍ଲିକାନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଗତ ରାତିରେ ରିପବ୍ଲିକାନ୍ ନ୍ୟାସନାଲ୍ କମିଟିର ପ୍ରତିନିଧିମାନଙ୍କ ବୈଠକରେ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ଶ୍ରୀ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି। 2016 ରାଷ୍ଟ୍ରପତି ଭାବେ ବିଜୟ ଲାଭ କରିବା ଏବଂ 2020 ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କଠାରୁ ପରାସ୍ତ ହେବା ପରେ ଚଳିତ ଥର ତୃତୀୟ ଥର ପାଇଁ ଶ୍ରୀ ଟ୍ରମ୍ପ ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଚଳିତ ବର୍ଷ ନଭେମ୍ବରରେ ଆମେରିକା ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ପ୍ରକ୍ରିୟା ଶେଷ ହେବ। ଏଥିସହିତ ଓହିଓର ସିନେଟର D1 ଉପରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ଟ୍ରମ୍ପ ଘୋଷଣା କରିଛନ୍ତି। ଆମେରିକାର ଫ୍ଲୋରିଡାର ଏକ ନ୍ୟାୟାଳୟ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୋପନୀୟ ସରକାରୀ ଦସ୍ତାବିଜ୍ର ଦୁରୁପଯୋଗ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ସମ୍ପର୍କିତ ମାମଲାକୁ ଖାରଜ କରିଛନ୍ତି। ନ୍ୟାୟାଳୟ କହିଛନ୍ତି, ଏହି ମାମଲାରେ ସରକାରଙ୍କ ପକ୍ଷରୁ ମଧ୍ୟସ୍ଥ ନିଯୁକ୍ତି ଅସାମ୍ବିଧାନିକ ଅଟେ। ସମ୍ପୃକ୍ତ ମଧ୍ୟସ୍ଥ ଜଣଙ୍କୁ ରାଷ୍ଟ୍ରପତି ଟ୍ରମ୍ପ ନିଯୁକ୍ତି ଦେଇନଥିଲେ କିମ୍ବା ତାଙ୍କ ନିଯୁକ୍ତିକୁ ସିନେଟ୍ ଦ୍ୱାରା ଗ୍ରହଣ କରାଯାଇନଥିଲା, ତେଣୁ ଏହା ଗ୍ରହଣୀୟ ନୁହେଁ ବୋଲି ନ୍ୟାୟାଳୟ କହିଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ସୁବ୍ରମଣ୍ୟମ ଜୟଶଙ୍କର ଆଜିଠାରୁ 2 ଦିନିଆ ମରିସସ୍ ଗସ୍ତରେ ଯାଉଛନ୍ତି। ଏହି ଗସ୍ତ କାଳରେ ଶ୍ରୀ ଜୟଶଙ୍କର ମରିସସ୍ର ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥଙ୍କ ସମେତ ଅନ୍ୟ ବରିଷ୍ଠ ମନ୍ତ୍ରୀମାନଙ୍କ ସହ ବୈଠକ କରିବେ। ଏହି ଗସ୍ତ ସମ୍ପର୍କରେ ସୂଚନା ଦେଇ ବିଦେଶ ମନ୍ତ୍ରଣାଳୟ କହିଛି, ଉଭୟ ଦେଶ ମଧ୍ୟରେ ପ୍ରମୁଖ ବିଷୟଗୁଡ଼ିକ ଉପରେ ଆଲୋଚନା ହେବ। ମନ୍ତ୍ରଣାଳୟ କହିଛି, ଉଭୟ ଦେଶ ମଧ୍ୟରେ ଆପୋଷ ସମ୍ବନ୍ଧ ଦୃଢ଼ କରିବା ଏବଂ ପଡ଼ୋଶୀ ପ୍ରଥମେ ନୀତି ଅନୁଯାୟୀ ଉଭୟ ଦେଶ ମଧ୍ୟରେ ଥିବା ସ୍ୱାର୍ଥଜଡ଼ିତ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବ। ସାବରମତୀ, କାଶୀ ଓ ବାରଣାସୀ ଭଳି ସମ୍ବଲପୁରର ପୁରୁଣା ଅଯୋଧ୍ୟା ସାଗର ବନ୍ଧକୁ ରିଭର ଫ୍ରଣ୍ଟ ଡେଭଲପମେଣ୍ଟ ପ୍ରୋଜେକ୍ଟ ଅଧୀନରେ ବିକଶିତ କରିବା ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପତ୍ରରେ ଦର୍ଶାଇଛନ୍ତି, କେନ୍ଦ୍ର ସରକାର ପରମ୍ପରା ଏବଂ ଆଧୁନିକତା ମଧ୍ୟରେ ଥିବା ସମାନତାଗୁଡ଼ିକ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ସେ କହିଛନ୍ତି, ଓଡ଼ିଶାର ଅନେକ ପୀଠ, ମନ୍ଦିର, ଐତିହ୍ୟସ୍ଥଳୀ ଏବଂ ପ୍ରାକୃତିକ ଆକର୍ଷଣସ୍ଥଳୀ ରହିଛି। ଅନେକ ନଦୀ ଓ ଐତିହାସିକ ସ୍ଥଳୀକୁ ନେଇ ରିଭର ଫ୍ରଣ୍ଟ ଡେଭଲପମେଣ୍ଟ ପ୍ରୋଜେକ୍ଟ ବିକଶିତ କରିବାର ସୁଯୋଗ ରହିଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ବିଶେଷକରି ମହାନଦୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ବିଶ୍ୱସ୍ତରୀୟ ରିଭର ଫ୍ରଣ୍ଟ ପ୍ରକଳ୍ପରେ ପରିଣତ କରିବା ସହ ଏହା ସମ୍ବଲପୁରର ଆଧ୍ୟାତ୍ମିକ ଐତିହ୍ୟ ଓ ଅର୍ଥନୈତିକ ବିକାଶ ପାଇଁ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ। ସେ କହିଛନ୍ତି ମହାନଦୀ ପାର୍ଶ୍ୱରେ ଥିବା ପୁରୁଣା ଅଯୋଧ୍ୟା ସାଗର ବନ୍ଧକୁ ଅତ୍ୟାଧୁନିକ ଜ୍ଞାନକୌଶଳ ସାହାଯ୍ୟରେ ପୁନରୁଦ୍ଧାର କରାଯାଇ 7 କିଲୋମିଟର ଲମ୍ବ ଜଳାଶୟ ସୃଷ୍ଟି କରିବାର ଆବଶ୍ୟକତା ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆଫଗାନିସ୍ତାନର ପୂର୍ବାଞ୍ଚଳ ନଙ୍ଗରହାରରେ ପ୍ରବଳ ବର୍ଷା ହେବା ଯୋଗୁଁ ଅଚାନକ ବନ୍ୟାରେ 35 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 250ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ବନ୍ୟା ଯୋଗୁଁ ପାକିସ୍ତାନର ସୀମାବର୍ତ୍ତୀ ଅଞ୍ଚଳ ଏବଂ ଜଲାଲାବାଦର କେତେକ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବନ୍ୟାରେ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ନଙ୍ଗରହାର ନିକଟସ୍ଥ କେତେକ ଅଞ୍ଚଳରେ ବନ୍ୟାରେ 5 ଜଣଙ୍କ ମୃତ୍ୟୁ ଘଟିଛି। ସେଠାକାର ସରକାରୀ ସୂଚନା ଅନୁଯାୟୀ ଆଫଗାନିସ୍ତାନରେ ପ୍ରବଳ ବର୍ଷା ଏବଂ ବନ୍ୟା ଯୋଗୁଁ ଗତ ମେ ମାସରେ 400ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ହଜାର ହଜାର ଲୋକ ବାସହୀନ ହୋଇଥିଲେ। ଅଡାନୀ ହିଣ୍ଡରବର୍ଗ ମାମଲାର ତଦନ୍ତ ପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ଗଠନ ନେଇ ଗତ ଜାନୁଆରୀ 3 ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ବିରୋଧ କରି ଦାୟର ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଛନ୍ତି। ମାମଲାର ବିଚାର କରି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଜେ ବି ପାର୍ଡିୱାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶରେ କୌଣସି ତ୍ରୁଟି ନଥିବା କହିଛନ୍ତି। ଗତ ଜାନୁଆରୀ 3ରେ ସୁପ୍ରିମକୋର୍ଟ ଏସ୍ଆଇଟି ଗଠନ ଲାଗି ଦେଇଥିବା ନିର୍ଦ୍ଦେଶରେ ସ୍ୱଷ୍ଟ କରିଥିଲେ ଅଡାନୀ ହିଣ୍ଡନବର୍ଗ ମାମଲାରେ ତୃତୀୟ ପକ୍ଷର ସଂଗଠନ ଦ୍ୱାରା ପ୍ରସ୍ତୁତ ରିପୋର୍ଟକୁ ନିର୍ଣ୍ଣାୟକ ରିପୋର୍ଟ ଭାବେ ଗ୍ରହଣ କରାଯାଇପାରିବ ନାହିଁ। ସର୍ବୋଚ୍ଚ ଅଦାଲତ କହିଛନ୍ତି ଏହି ମାମଲାର ତଥ୍ୟରେ ସେବିଠାରୁ ଯାଞ୍ଚ କାର୍ଯ୍ୟ ଅନ୍ୟ କାହାକୁ ଦେବା ଆବଶ୍ୟକ ନାହିଁ। ସର୍ବୋଚ୍ଚ ନ୍ୟାୟାଳୟ ପୂର୍ବରୁ କେନ୍ଦ୍ର ସରକାର ଏବଂ ସେବିକୁ ଅନ୍ୟ ଯାଞ୍ଚ ସଂସ୍ଥାଗୁଡ଼ିକର ପ୍ରକ୍ରିୟା ନେଇ ସ୍ପଷ୍ଟ କରିବାକୁ କହିଥିଲେ। ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଗତକାଲି ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ 3 ରଥକୁ ଟାଣି ଟାଣି ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚାଇଛନ୍ତି। ରଥାରୂଢ଼ ଚତୁର୍ଦ୍ଧ ବିଗ୍ରହଙ୍କୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ସାମ୍ନାରେ ଦର୍ଶନ କରୁଛନ୍ତି। ଆସନ୍ତାକାଲି ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହେବ। ଏଥିଲାଗି ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି। ସୁନାବେଶ, ଅଧରପଣା ଏବଂ ନୀଳାଦ୍ରି ବିଜେ ଅନୁଷ୍ଠିତ ହେବାକୁ ଥିବାରୁ ପୂର୍ବତଟ ରେଳପଥ ପକ୍ଷରୁ 76 ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା ପାଇଁ ନିଷ୍ପତ୍ତି ହୋଇଛି। ପୁରୀକୁ ଆସୁଥିବା ନିୟମିତ ଟ୍ରେନ୍ ବ୍ୟତୀତ ସୁନାବେଶ ପାଇଁ 43 ଏବଂ ଅଧରପଣା ପାଇଁ 33 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ପୂର୍ବରୁ ରଥଯାତ୍ରା ପାଇଁ 315 ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଥିଲା। ଆସନ୍ତାକାଲି ସୁନାବେଶ ପାଇଁ ରାଜ୍ୟ ଭିତରୁ 10 ସ୍ଥାନରୁ ଏବଂ ରାଜ୍ୟ ବାହାରୁ 3 ସ୍ଥାନରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜରାପୁ ରାମମୋହନ ନାଇଡୁ କହିଛନ୍ତି ବିମାନ ଯାତ୍ରାକୁ ସୁଲଭ ଏବଂ ଶସ୍ତା କରିବା ଲାଗି ସରକାର ପ୍ରାଥମିକତା ଦେଉଛନ୍ତି। ସେ କହିଛନ୍ତି ଲୋକମାନେ ଯେଭଳି ଅଧିକରୁ ଅଧିକ ବିମାନ ଯାତ୍ରା କରିବେ ଏବଂ ଦୂରଦୂରାନ୍ତ ଅଞ୍ଚଳରେ ସହଜରେ ପହଞ୍ଚପାରିବେ ସେଥିଲାଗି ସରକାର ଉଦ୍ୟମ ଜାରି ରଖିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଦ୍ୱିତୀୟ ଏସୀୟ ମନ୍ତ୍ରୀସ୍ତରୀୟ ସମ୍ମିଳନୀ 2024କୁ ଉଦ୍ଘାଟନ କରି ଶ୍ରୀ ନାଇଡୁ କହିଛନ୍ତି ବେସାମରିକ ବିମାନ ଚଳାଚଳ ଢାଞ୍ଚାକୁ ସୁଦୃଢ଼ କରିବା ଲାଗି କେତେକ ବିଷୟ ଉପରେ ସରକାର ବିଚାର କରୁଛନ୍ତି। ଚୀନ୍ର ଉତ୍ତରାଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଦେଖାଦେଇଛି। ସ୍ଥିତିର ମୁକାବିଲା ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ଲାଗି କୁହାଯାଇଛି। ସେଠାକାର ପାଣିପାଗ ବିଭାଗ ଓ ବନ୍ୟା ନିୟନ୍ତ୍ରଣ ବିଭାଗର ସୂଚନା ଅନୁଯାୟୀ ଆଗାମୀ କିଛି ଦିନ ମଧ୍ୟରେ ଚୀନ୍ର ଉତ୍ତରାଞ୍ଚଳ ଆଡ଼କୁ ବର୍ଷା ଗତି କରିବା ସହ ପ୍ରବଳ ମାତ୍ରାରେ ବର୍ଷା ହେବ। ଏହାଛଡ଼ା ଅନ୍ୟ କେତେକ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ହେବା ନେଇ ଚୀନ୍ ପ୍ରଶାସନ ସୂଚନା ଦେଇଛି। ସ୍ୱିଡିଶ ଓପନ୍ ଟେନିସ୍ରେ ପୁରୁଷ ସିଙ୍ଗଲ୍ସର 32ତମ ପର୍ଯ୍ୟାୟରେ ଆଜି ଭାରତର ସୁମିତ ନାଗଲ ଓ ସ୍ୱିଡେନ୍ର ଏଲିଆ ସେମିର୍ଙ୍କ ସହ ମୁକାବିଲା ହେବ। ଆଜି ସନ୍ଧ୍ୟାରେ ପୁରୁଷ ଡବଲ୍ସରେ ସୁମିତ ନାଗଲ ଏବଂ ପୋଲାଣ୍ଡର କରୋଲ ଡେଜ୍ରୋବିକ୍ସଙ୍କ ଯୋଡ଼ି ଫ୍ରାନ୍ସର ଆଲେକ୍ଜାଣ୍ଡର ମୁଲର ଏବଂ ଲୁକାୱାନ୍ ଏସ୍ ଯୋଡ଼ିଙ୍କ ସହ ମୁକାବିଲା କରିବେ। ଜି20 ଟାସ୍କଫୋର୍ସର ଚୂଡ଼ାନ୍ତ ରିପୋର୍ଟରେ 50 ବର୍ଷର ଲକ୍ଷ୍ୟ 9 ବର୍ଷରେ ହାସଲ ହୋଇଥିବା ସୂଚନା। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷିତ। ଆଫଗାନିସ୍ତାନରେ ଅଚାନକ ବନ୍ୟାରେ 35ରୁ ଅଧିକ ମୃତ। ଶାନ୍ତିଶୃଙ୍ଖଳାର ସହ ପୁରୀ ଶ୍ରୀକ୍ଷେତ୍ରରେ ସରିଲା ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା। ଆସନ୍ତାକାଲି ସୁନାବେଶ ପାଇଁ ପ୍ରସ୍ତୁତି ଏବଂ ସ୍ୱିଡିଶ ଓପନ୍ ଟେନିସ୍ର ପୁରୁଷ ସିଙ୍ଗଲ୍ସରେ ଆଜି ମୁହାଁମୁହିଁ ହେବେ ଭାରତ ଓ ସ୍ୱିଡେନ୍। ସମ୍ବାଦ ଶେଷ ହେଲା।